जयदेव गोस्वामी तिरुभाव तिथि तांकर पाद पद्मरे मर्पण निवेदन करी समस्त साधक गुरु वैष्णव तथा उपस्थित वैष्णव सहजन बंद मातृ बंद मर्पण निवेदन करी अजय हमें परिकित महाराज को विस्तर जो कथा समझे भागवत कथा आज द्वितीय दिवस कथा में कई बार गत काली हमें जो कथा कही थे संक्षेप में वर्णन करीबा ये भागवत महात्म्य हम वर्णन करतलु भागवत शास्त्र एवरी जो मन श्रवण करिवे यस्यांगैश्वर्यमाणायां कृष्णे परम पुरुषे भक्तिरुत्पद्यते पुंसः शोको मोह भयापहा। केवल जो मैंने भागवत श्रवण करिवे तांकर भव रोग दूर होइजिव। केवल श्रवण करिया पे आरंभ करिया मात्रे जो मैंने श्रवण करिवे तांकर कथा छाड़ंतु। ये होछि गौण फल। मुख्य फल होछि भगवत कृष्ण प्रेम प्राप्त होवे छे मैंने। तेणु एइभळि भावरे भागवत केवल आरंभ हेले आम वर्णना करथिले व्यासदेव समस्त शास्त्र रचना कर सारिकी मध्य से शांति प्राप्त हो पार नथिले। तेणु तांकर गुरुदेव नारद मुनि तांकु कहिले तमे जो भले भाव धर्म अर्थ काम मुख्य विस्तार भाव वर्णना करिछ से भली भाव भगवान कर नाम रूप गुण लीला विस्तार भाव वर्णना करी ना तेणु तुम शांति प्राप्त हो पार ना। तेणु से नारद मुनि कहवा अनुसार भगवान को भक्ति योग ध्यान करी ये भागवतम भगवान दर्शन कले एवं माया को देखिले पचपटे जेकि समस्त जीव मान को मोह कर रखी से हूँ भव रोग। ये भव रोग दूर करने भागवतम शास्त्र से रचना कले श्रीमद भागवतम महात्मा रही बहुत महात्मा रही भागवतम आम गत काली संक्षेप कही तेणु यही भाव सुखदेव गोस्वामी भागवतम श्रवण कले तांकर पिता व्यासदेव जे कि जन भगवान अवतार सुखदेव गोस्वामी श्रवण करथिले एवं परीक्षित महाराज जे कि पांडव वंश रे आसछन्ति कि वही भगवान तंग रक्षा करथिले आमे पुनि आउतर कहिबा से कथा संक्षेप पर कहिथिले आज विस्तार भाव सुनिबा। पांडव माने तांकर पांच पुत्र को अश्वत्थामा रात्रि से माने शयन करथिला बेर तांकर मस्तक छेद करि घिनि आसथिले कथा मत कही तेणु जहाँ भी हूँ यही भाव में अश्वत्थामा आउ गोटे अस्त्र छाड़ी जो अस्त्र ये उत्तरांगर गर्भर जो रही सतान हत्या करने पांडव मान अंतिम से थे वंशधर ताकि हत्या करने ब्रह्मास्त्र छाड़ी कि भगवान रक्षा करते तेणु आज से कथ आरंभ करवा शोक नंबर आठ रु भगवान किभली रक्षा करते भगवान महाभारत युद्ध पर द्वारका को जीवापी बस समय उत्तरा आसिक प्रार्थना करुले भगवान रथ पर अच्छा किंतु निजर विस्तार प्रकाश करी से सी उत्तरांकर गर्भ में प्रवेश करते गत काली आज सुनवा सुध गोस्वामी एक सौनक ऋषि को नैमिषारण्य कहते जहाँकि सुखदेव जो कथा कही भागवत परीक्षित महाराज को से सुनी तेणु से कथा को सी कहते नैमिषारण्य तेणु से देखिले किभली भाव परीक्षित महाराज जो माँ का गर्भवती थे भगवान किभली रक्षा कले प्रथम सुंदर बार अध्याय श्लोक आठ रन कथा आरंभ करवा तेणु अंगुष्ठ मात्र अवलम स्फुरत पुरट मौलिनम अपिव्य दर्शनम श्यामम तड़ित बाससम अच्युतम। श्लोक जो रही संस्कृत श्लोक जदि अच्छा किंतु ये आधे सब किसी शक्ति रही भगवान ଭଳି ଇଏ ଶ୍ଳୋକ ସବୁ ଯେଉଁ ରହିଛନ୍ତି ଭଗବାନଙ୍କ ଶ୍ରୀରଙ୍ଗ ବର୍ଣ୍ଣନା କରାଯାଇଛି। ତେଣୁ ଏହି ଶ୍ଳୋକ ମାଧ୍ୟମରେ ଭଗବାନ ପ୍ରକାଶିତ ହେବେ, ଯେଉଁମାନେ ଶ୍ରବଣ କରିବେ ସେମାନେ ଭଗବାନ ଦର୍ଶନ କରିବେ, ଯେଉଁମାନେ ପାଠ କରିବେ ଭାଗବତମ ସେମାନେ ମଧ୍ୟ ଭଗବାନ ଦର୍ଶନ କରିବେ। ଏ ଶ୍ଳୋକରେ ଏତେ ଶକ୍ତି ରହିଛନ୍ତି, ଭାଗବତମ ଭଗବାନ ଠାରୁ ଭିନ୍ନ ନୁହନ୍ତି। ତେଣୁ ଏଠି କୁହାଯାଉଛି ଅଙ୍ଗୁଷ୍ଠ ମାତ୍ରମ ଅମଳମ, ବୁଢ଼ା ଆଙ୍ଗୁଠି ଯେଉଁ ରହିଛି ଆମର ବୃଦ୍ଧା ଆଙ୍ଗୁଠି, ସେଇଭଳି ସେଇ ବିସ୍ତାର ଭଗବାନ ସେତିକି ଭାବରେ ସେଇ ରୂପରେ ଆସି ଆବିର୍ଭାବ ହେଇଥିଲେ ତାଙ୍କର ଗର୍ଭରେ। ଭଗବାନ ସବୁଠାରେ ଅଛନ୍ତି, ଯେ ସେଠୁ ଆସିଲେ ଘରେ ପ୍ରବେଶ କରିଲେ ତ ଭଗବାନ ସମସ୍ତଙ୍କ ହୃଦୟରେ ଅଛନ୍ତି, ସବୁଠାରେ ଅଛନ୍ତି ଭଗବାନ, ଏମିତି କିଛି ନାହିଁ କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। ତେଣୁ ଭଗବାନ ସେଠି ପ୍ରକାଶିତ ହେଲେ କିଭଳି ସେ ପ୍ରକାଶିତ ହେଲେ ଅଙ୍ଗୁଷ୍ଠ ମାତ୍ରମ ଅମଳମ, କୌଣସି ଯେଉଁ ରହିଛି କୌଣସି ଦିବ୍ୟ ଶରୀର ଭଗବାନଙ୍କର, ଆମର ଯେଉଁ ଶରୀର ଇଏ ହେଉଛି ଭୂତ ପ୍ରକୃତିର ଶରୀର, ସତ୍ୱ ରଜ ତମ ଏ ତିନି ଗୁଣରେ ଆମର ସ୍ୱଭାବ ଶରୀର ଉପରେ ପ୍ରଭାବ ରହିଛି, କିନ୍ତୁ ଭଗବାନଙ୍କର ଯେଉଁ ଶରୀର ହେଉଛି ଦିବ୍ୟ ଶରୀର, ଏ ଭୌତିକ ବସ୍ତୁରେ ତିଆରି ନୁହଁ ସିଏ। ତେଣୁ ଅମଳ ଶବ୍ଦ ବ୍ୟବହାର କରାଯାଇଛି, ଏବଂ ସ୍ଫୁରତ ପୁରଟ ମୌଳିନମ, ତାଙ୍କ ରୂପ ଏଭଳି ଶୋଭା ପାଉଥିଲା, ପୁରଟ ମୌଳିନମ ମୁକୁଟ ଧାରଣ କରିଥିଲେ ଯେଉଁଟାକୁ ସୁବର୍ଣ୍ଣରେ ଆଉଟା ସୁନା ଏହି ରଙ୍ଗରେ ତାଙ୍କର ମୁକୁଟଟି ଥିଲା, ଏବଂ ଅଭିଜ୍ଞ ଦର୍ଶନ ଶ୍ୟାମ ବହୁତ ସୁନ୍ଦର ଦର୍ଶନ ତାଙ୍କର ଥିଲା। ତାକୁ ଦେଖୁଛନ୍ତି ହରିକିତ ମହାରାଜ, ତାଙ୍କ ନାମକରଣ ହେଇନି ଗର୍ଭରେ ଅଛନ୍ତି, ତାଙ୍କ ପାଖରେ ଦର୍ଶନ ମାସ ହେଇଯାଇଛି, ସେ ଦେଖୁଛନ୍ତି ଭଗବାନଙ୍କୁ। ଅଭିଜ୍ଞ ଦର୍ଶନ ଅତ୍ୟନ୍ତ ସୁନ୍ଦର ଦର୍ଶନ, କିଛି ଭାଗ୍ୟ ତାଙ୍କର ଆମେ ଶୁଣିବା, ସେଇ ଭାଗ୍ୟ ଆଜି ଆପଣମାନେ ପ୍ରାପ୍ତ ହେଉଛନ୍ତି। ଯେଉଁଭଳି ଭାବେ ପରିକୀତ ମହାରାଜଙ୍କୁ ଭଗବାନ ଦର୍ଶନ କରି ଯେଉଁ ଭାଗ୍ୟ ପ୍ରାପ୍ତ ହେଇଥିଲେ, ସେଇ କଥା ଶୁଣିକିରି ମଧ୍ୟ ଆପଣ ସେଇ ଭାଗ୍ୟ ପ୍ରାପ୍ତ ହେଉଛନ୍ତି, କେତେଜଣ ଏଇ ଭାଗବତ ଶ୍ରବଣ କରିପାରୁଛନ୍ତି। ତେଣୁ ଦର୍ଶନ ଶ୍ୟାମ ତଡ଼ିବାସମ ଅଚ୍ୟୁତମ, ସେ ହେଉଛନ୍ତି ଅଚ୍ୟୁତ, ତାଙ୍କର କେବେ ହେଲେ ଚ୍ୟୁତି ହୁଏ ନାହିଁ, ସେ ଭୌତିକ ଜଗତର ଉର୍ଦ୍ଧ୍ୱରେ ରହିଛନ୍ତି, ସିଏ କେବେ ହେଲେ ଭୌତିକ ବନ୍ଧନରେ ପଡ଼ନ୍ତି ନାହିଁ, ଅଚ୍ୟୁତ ସିଏ। ଅଚ୍ୟୁତ ଶବ୍ଦର ଅନେକ ଅର୍ଥ ରହିଛି, ଏବଂ ତାଙ୍କର ଶରୀରର ରଙ୍ଗ କିଭଳି ନା ଶ୍ୟାମ ବର୍ଣ୍ଣ, ଯେମିତି ଆମ ମେଘ ବର୍ଣ୍ଣ ରହିଛି ସେଇଭଳି ଭାବରେ ମେଘ ବର୍ଣ୍ଣ ଶ୍ୟାମ ବର୍ଣ୍ଣ, ଏବଂ ତଡ଼ିତ ବାସ ସମ ବସ୍ତ୍ର ଯେଉଁ ପରିଧାନ କରିଛନ୍ତି, ପିଇତ ବସ୍ତ୍ର ହଳଦିଆ ବସ୍ତ୍ର, ସିଏ ହେଉଛି ତଡ଼ିତ ବାସ ସମ ବିଜୁଳି, ଯେମିତି ଆକାଶରେ ମେଘରେ ଯେତେବେଳେ ବିଜୁଳି ମାରେ ଯେଉଁଭଳି ଭାବରେ ଶୋଭା ଦେଖାଯାଏ, ଭଗବାନ ଆଜି ସେଇଭଳି ଭାବରେ ଶୋଭିତ ହୋଇଛନ୍ତି, ଏଇ ପିଇତ ବସ୍ତ୍ର ଧାରଣ କରିଛନ୍ତି ତଡ଼ିତ ବାସ ସମ। ଏବଂ ଆହୁରି କିଭଳି ଭାବରେ ଦେଖିଲେ ନା ଯେଉଁ ଶ୍ଳୋକରେ କୁହାଯାଉଛି ଶ୍ରୀମଦ୍ ଦୀର୍ଘ ଚତୁର୍ବାହୁ ତପ୍ତ କାଞ୍ଚନ କୁଣ୍ଡଳମ କ୍ଷତଜାକ୍ଷଂ ଗଦା ପାଣି ଆତ୍ମନଃ ସର୍ବତୋଦିଶମ ପରିଭ୍ରମନ୍ତଂ ଉର୍କାଭ୍ୟାମ ଭ୍ରାମୟନ୍ତଂ ଗଦା ମହୁ। ଦେଖୁଛନ୍ତି ଭଗବାନ ରୂପକୁ ଦେଖୁଛନ୍ତି ପରୀକ୍ଷିତ ମହାରାଜ, ଏବଂ ସୁତ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଏଇ କଥାକୁ, ସୁଖଦେବ ଗୋସ୍ୱାମୀ ମଧ୍ୟ ବର୍ଣ୍ଣନା କରିଥିଲେ, ତେଣୁ ସୁତ ଗୋସ୍ୱାମୀ ମଧ୍ୟ ବର୍ଣ୍ଣନା କରୁଛନ୍ତି। ତେଣୁ ଇଏ ଆମକୁ ସୌଭାଗ୍ୟ ମିଳିଛି ସେ ଭଗବାନ ରୂପକୁ ଶୁଣିବା ପାଇଁ, ରୂପର ବର୍ଣ୍ଣନାକୁ ଶୁଣିବା ପାଇଁ, ଏଭଳି ନା ଶ୍ରୀମଦ୍ ଦୀର୍ଘ ଚତୁର୍ବାହୁ ଭଗବାନର ଯେଉଁ ବାହୁ ରହିଛନ୍ତି ଚତୁର୍ବାହୁ ଚତୁର୍ଭୁଜ, ସିଏ ଦୀର୍ଘ ଆଜାନ ଲମ୍ବିତ ଭୁଜ, ଜାନୁ ପର୍ଯ୍ୟନ୍ତ ଲମ୍ବିକି ରହିଛି ତାଙ୍କର ଭୁଜ, ଏଭଳି ଦୀର୍ଘ ବାହୁ ଶ୍ରୀମଦ୍ ଦୀର୍ଘ ଚତୁର୍ବାହୁ ତପ୍ତ କାଞ୍ଚନ କୁଣ୍ଡଳମ, ଏବଂ କର୍ଣ୍ଣରେ ସେ କୁଣ୍ଡଳ ଧାରଣ କରିଛନ୍ତି ଯେଉଁଟାକୁ ମଧ୍ୟ ତପ୍ତ କାଞ୍ଚନ ଆଉଟା ସୁନାବଳି ସେ କୁଣ୍ଡଳ ରଙ୍ଗ ରହିଛି, ସେ ସୁବର୍ଣ୍ଣ ଭଳି ଝିଝିର କରୁଛି ଚିଚି କରୁଛି ଭଗବାନ, ଏତେ ଛୋଟ ରୂପରେ ମଧ୍ୟ ସେଭଳି ଭାବରେ ତାଙ୍କ ଦର୍ଶନ କରୁଛନ୍ତି ପରୀକ୍ଷିତ, ଏବଂ ସେଇ ମାଧ୍ୟମରେ ଆମେ ମଧ୍ୟ ଦର୍ଶନ କରୁଛେ ଭଗବାନ ରୂପକୁ। କ୍ଷତଜାକ୍ଷମ ଭଗବାନଙ୍କର ଚକ୍ଷୁ ଯେଉଁ ବର୍ଣ୍ଣନା କରୁଛନ୍ତି ସୁତ ଗୋସ୍ୱାମୀ, କ୍ଷତଜାକ୍ଷମ କ୍ଷତଜାକ୍ଷମ କହିଲେ ରକ୍ତ ରକ୍ତ ବର୍ଣ୍ଣ ମାନେ ଲାଲ ବର୍ଣ୍ଣ ଚକ୍ଷୁ, ଲାଲ ବର୍ଣ୍ଣ ଚକ୍ଷୁ କହିଲେ କ୍ରୋଧ, କ୍ରୋଧରେ ତାଙ୍କର ଚକ୍ଷୁ ଲାଲ ହେଇଯାଇଛି, ଭଗବାନଙ୍କର କ୍ରୋଧ ନାହିଁ, ଆମର ଯେଉଁଭଳି ଭାବରେ କାମ କ୍ରୋଧ ସବୁ ରହିଛି, ଇଏ ହେଉଛି ରଜଗୁଣରୁ ଆସୁଛି। କିନ୍ତୁ ଭଗବାନଙ୍କ ଯେଉଁ କ୍ରୋଧ, ଇଏ ରଜଗୁଣର କ୍ରୋଧ ନୁହଁ, ଇଏ ତାଙ୍କର ଭକ୍ତଙ୍କୁ ରକ୍ଷା କରିବା ପାଇଁ ସେ ଅସ୍ତ୍ର ଉପରେ କ୍ରୋଧ ପ୍ରକାଶ କରୁଛନ୍ତି ଭଗବାନ। ତେଣୁ କ୍ଷେତଜାକ୍ଷମ ବୋଲି କୁହାଯାଇଛି, ତାଙ୍କର ଲାଲ ଚକ୍ଷୁ ଲାଲ ପଡ଼ିଯାଇଛି। ଏବଂ ଗଦା ପ୍ରାଣି, ଗୋଟିଏ ହସ୍ତରେ ଗଦା ଧାରଣ କରିଛନ୍ତି। ଗଦା ପ୍ରାଣି ଆତ୍ମନଃ ସର୍ବତୋଦିଶନ, ଚାରିପଟେ ଭଗବାନ କ'ଣ କରୁଛନ୍ତି, ସେ ଗର୍ଭର ଚାରିପଟେ ପରିଭ୍ରମନ୍ତମ ଉଲ୍କାଭ୍ୟାମ ଭ୍ରାମୟନ୍ତମ ଗଦା ମୁହୁ, ସେ ଗଦା ଧାରଣ କରିଛନ୍ତି, ଗଦାକୁ ଭ୍ରମଣ କରୁଛନ୍ତି, ବୁଲାଉଛନ୍ତି, ମୁହୁ ବହୁତ କ୍ଷିପ୍ରଗତିରେ ବୁଲାଉଛନ୍ତି ଏବଂ ଚାରିପଟେ ବୁଲାଉଛନ୍ତି। ଏହିଭଳି ଭାବରେ ଉତ୍ତରାଙ୍କର ଗର୍ଭରେ ପ୍ରବେଶ କରିକି ପରୀକ୍ଷିତ ମହାରାଜଙ୍କୁ ଯେ ବ୍ରହ୍ମାସ୍ତ୍ରର ଯେଉଁ ତେଜ ଥିଲା ସେ ତେଜକୁ ନଷ୍ଟ କରିଦେଲେ ଭଗବାନ। ଭଗବାନ ଚାହିଁଥିଲେ ଇଚ୍ଛା ମାତ୍ରରେ ସବୁ କରିପାରିଥାନ୍ତେ। ଯେମିତି ଆମେ ଗୋଟେ କାର୍ଯ୍ୟ କରିବାକୁ ପଡ଼ିଲେ ଆମକୁ ସବୁ ବହୁତ ପ୍ରକାର ସବୁ ସବୁ ଆବଶ୍ୟକ ସାମଗ୍ରୀ ସବୁ ଯୋଗାଡ଼ କରିବାକୁ ପଡ଼ୁଛି, ଏସବୁ କରିକି କେତେ କ'ଣ ସବୁ କଲା ପରେ କାର୍ଯ୍ୟଟି କରୁଛେ। କିନ୍ତୁ ଭଗବାନ ସେଭଳି ନୁହନ୍ତି, ତାଙ୍କର ଶକ୍ତି ଅସୀମ ଶକ୍ତି। ଭଗବାନ କେବଳ ସଂକଳ୍ପ କରିବା ମାତ୍ରକେ ଏ ବ୍ରହ୍ମାସ୍ତ୍ରଟି ନଷ୍ଟ ହୋଇଯାଇଥାନ୍ତା, କିନ୍ତୁ ଭଗବାନ ଏସବୁ ଯେଉଁ ଲୀଳା କରୁଛନ୍ତି ଏ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ପରୀକ୍ଷିତ ମହାରାଜ ଦର୍ଶନ କଲେ ଭଗବାନଙ୍କୁ ଏବଂ ସେହି ମାଧ୍ୟମରେ ଆଜି ଆମେ ଭଗବାନଙ୍କ କଥା ଶ୍ରବଣ କରିବା ପାଇଁ ସୁଯୋଗ ପ୍ରାପ୍ତ ହେଲେ, ଏ ଭଗବାନଙ୍କ ଲୀଳା। ଏବଂ କୃଷ୍ଣଙ୍କୁ କୁହାଯାଏ ଲୀଳା ଅବତାର, ଲୀଳା ଏଭଳି ଲୀଳା ସବୁ କରିଛନ୍ତି। ଭଗବାନଙ୍କ ସଂକଳ୍ପ ମାତ୍ରକେ ପୁତ୍ରକୁ ପିଲାକୁ ରକ୍ଷା କରିପାରିଥାନ୍ତେ ଏବଂ ସେ ଚାହିଁଥିଲେ ମଧ୍ୟ ଇଏ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିପାରିନଥାନ୍ତେ, ତାଙ୍କର ହସ୍ତ ପାରାଲିସିସ୍ ହେଇଯାଇଥାନ୍ତା, କଥା ଉଠିପାରିନଥାନ୍ତି କିଛି। କିନ୍ତୁ ଏ ଭଗବାନଙ୍କ ଲୀଳା, ଏହି ଲୀଳାକୁ ତାଙ୍କର ଭକ୍ତମାନେ ଆସ୍ୱାଦନ କରିବେ। ଭାଗବତମ ସେଥିପାଇଁ ବର୍ଣ୍ଣନା କରାଗଲା, ଭାଗବତମ ଶାସ୍ତ୍ର ଯେଉଁ କଥା ତାଦ୍ୱାରା ସାମୃତ ତୃପ୍ତ ନାନ୍ୟତ୍ର ଶାସ୍ତ୍ର କୋଚି ଭାଗବତମ ଏଭଳି ରସ ରହିଛି, ଯେଉଁମାନେ ଭାଗବତ ରସକୁ ଆସ୍ୱାଦନ କରିବେ ସେମାନେ ଆଉ କେଉଁଠି ସେ ରସ ପ୍ରାପ୍ତ ହୋଇପାରିବେ ନାହିଁ। ଭାଗବତ ବର୍ଣ୍ଣନା କରାଯାଇଛି, ଅନେକ ମହାତ୍ମ୍ୟ ରହିଛି ଭାଗବତମର। ତେଣୁ ଏହିଭଳି ଭାବରେ ଭଗବାନ ସେ ପିଲାକୁ ରକ୍ଷା କରିଛନ୍ତି ମାତୃ ଗର୍ଭରେ। ତେଣୁ ଏଠି କୁହାଯାଉଛି ଭଗବାନ ପ୍ରଭୁପାଦ ମହାରାଜ ବହୁତ ବିସ୍ତାର ଭାବରେ ଭାଷ୍ୟ ଦେଇଛନ୍ତି, କିନ୍ତୁ ଆମେ ସଂକ୍ଷେପରେ କହିବା। ପ୍ରଭୁପାଦ ମହାରାଜ ଭଗବତ ଗୀତା ନବମ ଅଧ୍ୟାୟ 31 ଶ୍ଳୋକର ଗୋଟେ ଶ୍ଳୋକକୁ ଏଇ ତାଙ୍କ ଭାବାର୍ଥରେ କହୁଛନ୍ତି। ଭଗବତ ଗୀତାରେ ଭଗବାନ ଯେଉଁ କହିଛନ୍ତି କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶ୍ୟତି, ଭଗବତ ଗୀତାରେ ଏତେ ଜ୍ଞାନ ଭଗବାନ ଦେଲେ ଅର୍ଜୁନଙ୍କୁ, କିନ୍ତୁ ସବୁ ଜ୍ଞାନ ଦେଲେ ମଧ୍ୟ ଗୋଟିଏ ଜ୍ଞାନ ନିଜେ କହିଲେ ନାହିଁ। ଭଗବାନ କହିଲେ ଅର୍ଜୁନ ତମେ ଘୋଷଣା କର, କୌନ୍ତେୟ ପ୍ରତିଜାନି ଏ କୁନ୍ତୀ ପୁତ୍ର ତମେ ଘୋଷଣା କର ନାମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବେ ହେଲେ ବିନାଶ ହେବ ନାହିଁ। କାରଣ ଯେତେବେଳେ ଭଗବାନ ପ୍ରତିଜ୍ଞା କରନ୍ତି ଏବଂ ତାଙ୍କର ପ୍ରତିଜ୍ଞାକୁ ଯେତେବେଳେ ଭକ୍ତର ପ୍ରତିଜ୍ଞା ଭିତରେ ସଂଘର୍ଷ ହୋଇଯାଏ, ଯେଉଁଭଳି ଭାବରେ ଭଗବାନ ପ୍ରତିଜ୍ଞା କରିଥିଲେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଭୀଷ୍ମଦେବ ତାଙ୍କର ଭକ୍ତ ସେ ପ୍ରତିଜ୍ଞା କଲେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରେଇବି ନହେଲେ ଅର୍ଜୁନଙ୍କୁ ହତ୍ୟା କରିବି। ଏହିଭଳି ଭାବରେ ଦୁଇଟି ପ୍ରତିଜ୍ଞା କରିଦେଲେ ଭୀଷ୍ମଦେବ। ତେଣୁ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ତ୍ୟାଗ କରିଦେଲେ, ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ନିଜେ ଅସ୍ତ୍ର ଧାରଣ କରି ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ ଆଗେଇ ଆସିଥିଲେ। ଏ ଲୀଳାଟି ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ନିଜେ ଘୋଷଣା ନ କରିକି ସିଏ ତାଙ୍କର ଭକ୍ତଙ୍କ ମାଧ୍ୟମରେ ଘୋଷଣା କରୁଛନ୍ତି, କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶ୍ୟତି, ହେ କୁନ୍ତୀ ପୁତ୍ର ତମେ ଘୋଷଣା କର ଯେ ମୋର ଭକ୍ତର କେବେ ବିନାଶ ହେବ ନାହିଁ। ଯେଉଁ ଭଗବତ ଗୀତାରେ ଭଗବାନ କହିଥିଲେ ଆଜି ନିଜେ ସେଟାକୁ କାର୍ଯ୍ୟ କରି ଦେଖାଉଛନ୍ତି, ତାଙ୍କର ଭକ୍ତଙ୍କୁ ରକ୍ଷା କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଭାଗବତରେ ବହୁତ କଥା କହିଛନ୍ତି, ଏ ଶ୍ଳୋକଟି ମଧ୍ୟ କହିଛନ୍ତି। ଏଠି ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ କ୍ଷେତଜାକ୍ଷମ ବୋଲି ତାଙ୍କର ବର୍ଣ୍ଣନା କରାଯାଉ, ତାଙ୍କର ଚକ୍ଷୁ ଏଭଳି ଲାଲ ପଡ଼ିଛି, ରକ୍ତବର୍ଣ୍ଣ ରହିଛି, କାହିଁକି ନା ବ୍ରହ୍ମାସ୍ତ୍ର ପ୍ରତି କ୍ରୋଧ। ଏ ଯେଉଁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଲେ, ଭଗବାନ ଚାହିଁଥିଲେ ସେ ବ୍ରହ୍ମାସ୍ତ୍ର ଛାଡ଼ିପାରିନଥାନ୍ତେ। ଏ ଭଗବାନଙ୍କ ଲୀଳା, ଭକ୍ତ ବାତ୍ସଲ୍ୟ, ଭକ୍ତଙ୍କୁ ରକ୍ଷା କରିବା ପାଇଁ ସବୁ ପ୍ରକାର ପରିସ୍ଥିତିରେ ଭଗବାନ ତାଙ୍କୁ ରକ୍ଷା କଲେ ଭକ୍ତଙ୍କୁ। ତେଣୁ ଇଏ ଅଶ୍ୱତ୍ଥାମାଙ୍କ ଦ୍ୱାରା ସେ ଅସ୍ତ୍ର ସେ ଛଡ଼ାଉଛନ୍ତି, ଭଗବାନ ଯଦି ପ୍ରେରଣା ନ ଦେଇଥାନ୍ତେ ତାହେଲେ ଅଶ୍ୱତ୍ଥାମା ସେସବୁ କରିନଥାନ୍ତେ। ଭଗବାନଙ୍କ ଲୀଳା ଅଦ୍ଭୁତ ଲୀଳା। ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରିଛନ୍ତି। ତେଣୁ କହୁଛି ତାପରେ ଦଶ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ଅସ୍ତ୍ର ତେଜ ସ୍ୱଗଦୟା ନିହାରମ ଇବ ଗୋପତି ବିଧମନ୍ତଂ ସନ୍ନିକର୍ଷେ ପର୍ଯ୍ୟୈଚ୍ଛତ କ ଇତ୍ୟସୌ। ଅସ୍ତ୍ର ତେଜ ସ୍ୱଗଦୟା, ବ୍ରହ୍ମାସ୍ତ୍ର, ବ୍ରହ୍ମାସ୍ତ୍ର ଗୋଟେ ଏଭଳି ଅସ୍ତ୍ର ଯେଉଁ ଅସ୍ତ୍ର କୁ ସବୁ ଅସ୍ତ୍ରକୁ ସେ ନଷ୍ଟ କରିଦେବ। ବ୍ରହ୍ମାସ୍ତ୍ର ଏବଂ ବ୍ରହ୍ମାସ୍ତ୍ର ବିରୁଦ୍ଧରେ ଆଉ କୌଣସି ଅସ୍ତ୍ର ନାହିଁ। ବ୍ରହ୍ମାସ୍ତ୍ର ହେଉଛି ଅନ୍ତିମ ଅସ୍ତ୍ର। ବ୍ରହ୍ମାସ୍ତ୍ର ଦ୍ରୋଣାଚାର୍ଯ୍ୟ ଯେଉଁ ବ୍ରହ୍ମାସ୍ତ୍ର ଦେଇଥିଲେ ଅର୍ଜୁନକୁ ଦେଇଥିଲେ ଏବଂ ତାଙ୍କର ପୁତ୍ର ଅଶ୍ୱତ୍ଥାମାଙ୍କୁ ମଧ୍ୟ ଦେଇଥିଲେ, କିନ୍ତୁ ଯଦିଓ ସିଏ ବ୍ରହ୍ମାସ୍ତ୍ର ପ୍ରେରଣ କରିବା ପାଇଁ ଜାଣିଛନ୍ତି, ବ୍ରହ୍ମାସ୍ତ୍ର କେମିତି ଛାଡ଼ିବେ ସେ ମନ୍ତ୍ରଟି ଜାଣିଛନ୍ତି, କିନ୍ତୁ ତାକୁ ଫେରେଇ ଆଣିବାଟା ଜାଣିନାହାନ୍ତି ସିଏ। ଅର୍ଜୁନ ଦୁଇଟା ଯାକ ଜାଣିଥିଲେ, ଆଉ ପୂର୍ବରୁ ସବୁ ଘଟଣା ସବୁ ହେଇଛି, ବର୍ଣ୍ଣନା କରାଯାଇଛି। ଏହାକୁ ଏହିଭଳି ଭାବରେ ଯେତେବେଳେ ବ୍ରହ୍ମାସ୍ତ୍ର ଛାଡ଼ିଲେ, କିନ୍ତୁ ଭଗବାନଙ୍କ ପାଖରେ କ'ଣ ଅସମ୍ଭବ। ଭଗବାନ ଏଠି କୁହାଯାଉଛି ଅସ୍ତ୍ର ତେଜ ସ୍ୱଗଦୟା, ନିଜର ଗଦାକୁ ଯେଉଁ ଭ୍ରମଣ କରେଇଲେ ବୁଲେଇଲେ ସେଇଥିରେ ଏ ବ୍ରହ୍ମାସ୍ତ୍ର ତେଜକୁ ନଷ୍ଟ କରିଦେଲେ, ବ୍ରହ୍ମାସ୍ତ୍ରକୁ ନଷ୍ଟ କରିଦେଲେ ଭଗବାନ। ନିହାର ଇବ ଗୋପତି, ଯେଉଁଭଳି ଭାବରେ ଶୀତଦିନେ ସକାଳୁ ସକାଳୁ କୁହୁଡ଼ି ପଡ଼ିଥାଏ, କିନ୍ତୁ ସୂର୍ଯ୍ୟ କିରଣ ଟିକେ ଅଧିକ ହେଲେ ସେ କୁହୁଡ଼ି ଚାଲିଯାଏ, ସେଇଭଳି ଭାବରେ ଚାଲିଯାଇ ବ୍ରହ୍ମାସ୍ତ୍ରଟି ଚାଲିଗଲା, ନଷ୍ଟ ହେଇଗଲା। ଉଦାହରଣ ଦେଇଛନ୍ତି, ଏଇଟାକୁ ସୁତ ଗୋସ୍ୱାମୀ ଦେଉଛନ୍ତି, ଏଭଳି ଭାବରେ ଭଗବାନ ବ୍ରହ୍ମାସ୍ତ୍ର ତେଜକୁ ନଷ୍ଟ କରିଦେଲେ ଏବଂ ବିଧମନ୍ତମ ନଷ୍ଟ କଲେ ସନ୍ନିକର୍ଷେ ପରିକ୍ଷତ କଇତ୍ୟସୁ। ଯେତେବେଳେ ଏଇଭଳି ଭାବରେ ସେ ବ୍ରହ୍ମାରେ ସେ ଦଗ୍ଧୀଭୂତ ହେଉଥିଲେ, ପରୀକ୍ଷିତ ତାଙ୍କ ନାମକରଣ ହେଇନି, ପରେ ନାମକରଣ ହେଲା ପରୀକ୍ଷିତ, ତେଣୁ ସେ ପିଲା ଏଇଭଳି ଭାବେ ଦଗ୍ଧୀଭୂତ ହେଉଥିଲା। ଯେତେବେଳେ ଭଗବାନ ଏଇଭଳି ଭାବେ କରୁଛନ୍ତି ସେ ପିଲା ମୋତେ ଦେଖୁଛି, ତାକୁ ପାଖାପାଖି ଦଶ ମାସ ହେଇଯାଇଥିଲା ମାଙ୍କର ଗର୍ଭରେ, ସେ ଜନ୍ମ ନେବେ ତାପରେ ପରେ, ତେଣୁ ସେ ପିଲା ଦେଖୁଛନ୍ତି ଯେ ବିଧି ମନ୍ଦନ ସନ୍ନିକର୍ଷେ ନିକଟରେ ତାଙ୍କୁ ଦେଖୁଛନ୍ତି, ଭଗବାନଙ୍କୁ ଦର୍ଶନ କରୁଛନ୍ତି। ଇଏ ହେଉଛି ଶୁଦ୍ଧ ଭକ୍ତଙ୍କର ଲକ୍ଷଣ। ମୁଁ ଗତକାଲି କହିଥିଲେ ଶୁଦ୍ଧ ଭକ୍ତ କହିଲେ ଜନ୍ମରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ କେବେ ହେଲେ ସେ ଭଗବାନ ଭୁଲନ୍ତି ନାହିଁ। ଏତେ ଶୁଦ୍ଧ ଭକ୍ତ ଆମ ଚରିତ୍ର ଶୁଣିବା, ସେଥିରେ କିଛି ଆମର ଆଜି ଶୁଣିବା, ଆଜି ଆମେ ଶୁଣିଲି ଯେଉଁ ଯାଇଛି ଜଣେ ଶୁଦ୍ଧ ଭକ୍ତ ଜୟଦେବ ଗୋସ୍ୱାମୀ, ଜୟଦେବ ଗୋସ୍ୱାମୀ ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ, ଆଜି ତାଙ୍କର ପବିତ୍ର ତିରୁଭାବ ତିଥି। ତେଣୁ ସେ ଶୁଦ୍ଧ ଭକ୍ତ କହିଲେ କେବେ ହେଲେ ସେ ଭଗବାନ ଭୁଲନ୍ତି ନାହିଁ, ଏମାନେ ହେଉଛନ୍ତି ମୁକ୍ତ ଜୀବ। ଏବଂ ବଦ୍ଧ ଜୀବ କହିଲେ କ'ଣ ନା କେବେ ହେଲେ ସେ ଭଗବାନ ଜାଣନ୍ତି ନାହିଁ, ଭଗବାନ ଅଛନ୍ତି ବୋଲି ସେ ଗ୍ରହଣ କରନ୍ତି ନାହିଁ। ଇଏ ହେଉଛି ବଦ୍ଧ ଜୀବର ଲକ୍ଷଣ। ବଦ୍ଧ ଜୀବ ଏବଂ ମୁକ୍ତ ଜୀବ ଭିତରେ ଏହିଭଳି ଭାବରେ ଆକାଶ ପାତାଳ ତଫାତ ରହିଛି। ମୁକ୍ତ ଜୀବ କେବଳ ଭଗବାନ ଅଛନ୍ତି ତାହା ନୁହଁ, ବିଶ୍ୱାସ କରନ୍ତି ତାହା ନୁହଁ, ଭଗବାନଙ୍କୁ ସବୁବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଥାନ୍ତି ସିଏ। କିନ୍ତୁ ବଦ୍ଧ ଜୀବ କହିଲେ ସେ କହନ୍ତି ଭଗବାନ କିଏ ନାହାନ୍ତି, ଯଦି କିଏ ଭଗବାନ ଅଛନ୍ତି ସିଏ ହେଉଛନ୍ତି ମୁଁ। ଏଇଭଳି ଭାବରେ ବଦ୍ଧ ଏବଂ ମୁକ୍ତ ଜୀବ ଭିତରେ ତଫାତ ହେଉଛି ଏଇଟା। ଦେଖନ୍ତୁ ସେ ମାଙ୍କର ଗର୍ଭରେ ରହିଛନ୍ତି ସନ୍ତାନ, ସେ ଦେଖୁଛନ୍ତି, ପରିକ୍ଷତ ସେ ଦେଖୁଛନ୍ତି, ସେଥିପାଇଁ ତାଙ୍କ ନାଁ ହେଲା ପରୀକ୍ଷିତ। ଦେଖୁଛନ୍ତି ବହୁତ ଗଭୀର ଗମ୍ଭୀର ଭାବରେ ଦର୍ଶନ କରୁଛନ୍ତି, ଭଗବାନ ଦର୍ଶନ କରୁଛନ୍ତି ଏବଂ ସେ କହୁଛନ୍ତି କ'ଣ କି ଅସୌ, ତାଙ୍କ ନାମକରଣ ହେଇନି ସେଥିପାଇଁ ଅସୌ ସେ ଚିନ୍ତା କରୁଛନ୍ତି, କ'ଣ ଇତି ଅସୌ କିଏ ଇଏ ସେ ଚିନ୍ତା କରୁଛନ୍ତି। ପ୍ରଭୁପାଦ ମହାରାଜ ଭାଗବତରେ କହିଛନ୍ତି, ଜଣେ ଯେତେବେଳେ ମାଙ୍କ ଗର୍ଭରେ ଭାଗବତରେ ବର୍ଣ୍ଣନା କରେ ଯେ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଭଗବାନ କପିଳଦେବ ତାଙ୍କ ମା ଦେବଉତୀଙ୍କୁ କହୁଛନ୍ତି, କିଭଳି ଭାବରେ ମାତୃ ଗର୍ଭରେ ଥିଲାବେଳେ ସାତ ମାସ ପର୍ଯ୍ୟନ୍ତ ଜଣଙ୍କର ଚେତନା ଆସେ ନାହିଁ, ସାତ ମାସ ଯେତେବେଳେ ତାଙ୍କର ହୁଏ ସେତେବେଳେ ତାଙ୍କ ଚେତନା ପ୍ରାପ୍ତ ହୁଏ, ଏବଂ ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ତାଙ୍କ ପୂର୍ବଜନ୍ମର ସ୍ମୃତି ଆସେ, ପୂର୍ବଜନ୍ମରେ ପୁଣି ପାପ କାର୍ଯ୍ୟ କରିଥିଲୁ ଯେଉଁଥିପାଇଁ ପୁଣି ଭୌତିକ ଜଗତରେ ଆସିଲୁ, ଭାଇ ଭଗବାନ ଭୁଲି ଯାଇଥିଲୁ ପୁଣି ଭୌତିକ ଜଗତକୁ ଆସିଲୁ, ତେଣୁ ସେ ପ୍ରାର୍ଥନା କରନ୍ତି, ଜୀବର ପ୍ରାର୍ଥନା ଦଶମ ସ୍କନ୍ଧ 31 ଅଧ୍ୟାୟରେ ଭଗବାନ କପିଳଦେବ ବର୍ଣ୍ଣନା କରିଛନ୍ତି, ଦଶମ ସ୍କନ୍ଧ ତୃତୀୟ ସ୍କନ୍ଧ ସେ କହୁଛନ୍ତି, ସେ ଭଗବାନ ପ୍ରାର୍ଥନା କରି ପ୍ରଭୁ ମୋତେ ଏଇଥିରୁ ବିପଦରୁ ମୁକ୍ତ କଲେ ମୁଁ ଆପଣଙ୍କର ଭଜନ କରିବି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ 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 ହରେ ହରେ, କିନ୍ତୁ ସଂସାରକୁ ଆସିଯାଏ ସେତେବେଳେ ପୁଣି ସେ ଭୁଲିଯାଏ, ସଂସାର ବନ୍ଧନରେ ପଡ଼ିଯାଏ, ସେ ପୂର୍ବ କଥା ଭୁଲିଯାଏ, ମାଙ୍କର ଗର୍ଭରେ ସେ ପ୍ରତିଜ୍ଞା କରିଥିଲେ ଭୁଲିଯାଏ, ଏଇଟା ଆମେ କେମିତି ଜାଣୁଛୁ ନା ଭଗବାନ ନିଜେ କହୁଛନ୍ତି, ସେଥିରୁ ଆମେ ଜାଣିବା, ତେଣୁ ଏ ଯେଉଁ ରହିଛନ୍ତି ମାଙ୍କର ଗର୍ଭରେ ପରୀକ୍ଷେ ସେ ଦର୍ଶନ ସେ କହୁଛନ୍ତି, ପରିପ୍ରେକ୍ଷ୍ୟତ କହିଛୁ ଏ କିଏ ଭଗବାନ, କିଏ ଜାଣିବେ ଭଗବାନଙ୍କୁ, ଭଗବାନଙ୍କର ଭକ୍ତଙ୍କର କୃପା ନହେଲେ ଜଣେ ଜାଣିପାରିବ ନାହିଁ କିଏ ଭଗବାନ, ଭାଗବତଙ୍କୁ ଗୋଟେ ଶ୍ଳୋକ ଅଛନ୍ତି ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ, ସେ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହନ୍ତି, ଜଣେ ଯଦି ଶୁଦ୍ଧ ଭକ୍ତଙ୍କର କୃପା ପ୍ରାପ୍ତ ନ ହେବ ବା ଭଗବାନଙ୍କ କୃପା ଯଦି ପ୍ରାପ୍ତ ନ ହେବ ସେ ଜାଣିପାରିବ ନାହିଁ କିଏ ଭଗବାନ, ଆଜିର ସମୟରେ ଆମେ ଦେଖିବା କେତେ ଜଣ ଜାଣୁଛନ୍ତି ଭଗବାନଙ୍କୁ, କେତେ ଜଣ ଜାଣୁଛନ୍ତି, ତେଣୁ ଯାହା ହେଉ ତେଣୁ ଇଏ ପରୀକ୍ଷିତ ରହିଛନ୍ତି ସନ୍ତାନ, ସେ ବହୁତ ଚିନ୍ତା କରୁଛନ୍ତି, କହ ଇତିହାସ ସବୁ ଇଏ କିଏ ଏଇଭଳି ଭାବେ ଚିନ୍ତା କରୁଛନ୍ତି, ତେଣୁ ତାପରେ ଶ୍ଳୋକରେ କୁହାଯାଉଛି ଯେ ବିଧୁୟ ତତ୍ ଅମୟାତ୍ମା ଭଗବାନ ଧର୍ମଗୁ ବିଭୋ ମିଶତୋ ଦଶ ମାସ ତତ୍ରୈବାନ୍ତର୍ଦଧେ ହରି, ବିଧୁୟ ତତ୍ ଅମୟାତ୍ମା ଭଗବାନ ଯିଏକି ସର୍ବବ୍ୟାପକ ପରମାତ୍ମା ସିଏ ଏଇଭଳି ଭାବରେ ଭଗବାନ ସିଏ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ହେଉଛନ୍ତି ଭଗବାନ, ପରାଶର ମୁନି ତାଙ୍କର ଭାଷ୍ୟ ଦେଇଛନ୍ତି ଭଗବାନ ସଂଜ୍ଞା ପ୍ରଦାନ କରିଛନ୍ତି ଯେ ଛଅଟି ଐଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ ହେଉଛନ୍ତି ଭଗବାନ, ଯେତେ ଧନ ସମ୍ପତ୍ତି ରହିଛି ଐଶ୍ୱର୍ଯ୍ୟ ଏବଂ ଯେତେ ଶକ୍ତି ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଜ୍ଞାନ ବୈରାଗ୍ୟ ଏଇଭଳି ଭାବରେ ଯଶ ଏଇ ଛଅଟିରେ ଯିଏ ପୂର୍ଣ୍ଣ ସିଏ ହେଉଛନ୍ତି ଭଗବାନ, ଇଏ ହେଉଛନ୍ତି ସେ ଭଗବାନ ଯିଏକି ଧର୍ମକୁ ବିଭୁ ସିଏ ହେଉଛନ୍ତି ବିଭୁ, ବିଭୁ କହିଲେ ତାଙ୍କର ଶକ୍ତିର ସୀମା ନାହିଁ, ସୀମ ଶକ୍ତି ରହିଛି ଭଗବାନଙ୍କର ସବୁକିଛି କରିପାରିବେ ବିଭୁ ସିଏ, ଆମେ ହେଉଛେ ଅଣୁ ଭଗବାନ ହେଉଛନ୍ତି ବିଭୁ, ଜୀବ ଏବଂ ଭଗବାନ ଭିତରେ ହେଉଛି ତଫାତ ହେଉଛି ଏଇଟା, ଆମେ ହେଉଛି ସୀମା ଆମର ରହିଛି କିନ୍ତୁ ଭଗବାନ ଅସୀମ ବିଭୁ ସିଏ, ତେଣୁ ଏଇଭଳି ଭାବରେ ଧର୍ମକୁ ସେ ବି ଧର୍ମ ରକ୍ଷା କରୁଛନ୍ତି, ଆଉ ଯଦି ସନ୍ତାନ ଯଦି ମୃତ୍ୟୁବରଣ କରିଥାନ୍ତେ ତାହେଲେ ଧର୍ମ ରକ୍ଷା ହେଇପାରିନଥାନ୍ତା, ଭଗବାନ ଧର୍ମ ରକ୍ଷା କରିବା ପାଇଁ ଆସନ୍ତି, ଯଦା ଯଦା ଏହି ଧର୍ମ ସେ ଯେଉଁ କୁହାଯାଇଛି ଭଗବାନ ଧର୍ମକୁ ସ୍ଥାପନ କରନ୍ତି, ତେଣୁ ଭଗବାନ ଧର୍ମକୁ ବିଭୁ ମିଶତୋ ଦଶମାସ ତତ୍ରୈବାନ୍ତର୍ ଦଧେ ହରି, ଦଶମାସ ଶବ୍ଦରେ ଆଚାର୍ଯ୍ୟମାନେ ଆର ବିଭିନ୍ନ ପ୍ରକାର ଅର୍ଥ କରିଛନ୍ତି, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଦଶମ ମାସ କହିଲେ ଜନ୍ମ ସମୟ ତାଙ୍କର ଆସିଯାଇଥିଲା ଦଶମ ମାସ, ତେଣୁ ସେ ଭଗବାନ ଦେଖିଲେ ମିଶତୁ ଭଗବାନ ଦେଖୁଛନ୍ତି ମିଶତୁ ଦଶମ ମାସ ତତ୍ରୈବାନ୍ତର ଦଧେ ହରି, ଏବଂ ସେଇଠି ଭଗବାନ ଅନ୍ତର୍ଧ୍ୟାନ ହେଇଗଲେ, ସେଇଠି ପ୍ରକାଶିତ ହେଲେ ପୁଣି ସେଇଠି ଅନ୍ତର୍ଧ୍ୟାନ ହେଇଗଲେ, ଇଏ ହେଉଛନ୍ତି ଭଗବାନ, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ, ଭଗବାନ ଯଦି ଏଇଠି ଅଛନ୍ତି କିନ୍ତୁ ସେ ପ୍ରକାଶ ସମସ୍ତଙ୍କ ପାଖରେ ପ୍ରକାଶିତ ହୁଅନ୍ତି ନାହିଁ, ତାଙ୍କ ଭକ୍ତଙ୍କ ପାଖରେ ସେ ପ୍ରକାଶିତ ହୁଅନ୍ତି, ଯେଉଁଭଳି ଭାବରେ ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦ, ହିରଣ୍ୟକଶିପୁ ଭଗବାନ କେଉଁଠି ଦେଖିପାରୁନଥିଲେ କିନ୍ତୁ ପ୍ରହ୍ଲାଦ ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଥିଲେ, ଏଇଭଳି ଭାବରେ ରହିଛନ୍ତି। ତେଣୁ ସେ ବାଳକ ଦେଖୁଛନ୍ତି ଯେ ତତେବାନ୍ତର ତଦେ ହରି, ହରି ଶବ୍ଦ ବ୍ୟବହାର କରାଯାଇଛି। ହରି ଶବ୍ଦ କାହିଁକି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଭାଗବତ ଶାସ୍ତ୍ର ସାମାନ୍ୟ ଶାସ୍ତ୍ର ନୁହନ୍ତି, ପ୍ରତି ଅକ୍ଷରରେ ଅନେକ ଅର୍ଥ ରହିଛି। ଏଠି ହରି ଶବ୍ଦ ଯେଉଁ ବ୍ୟବହାର କରାଗଲା ତାର କାରଣ ହେଉଛି କ'ଣ, ନା ଆମର ବର୍ଣ୍ଣନା କରାଯାଇଛି ଯେ ହରିର ଅନେକ ଅର୍ଥ, ହରି ଶବ୍ଦରେ ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇଟି, ଦୁଇଟି ହେଉଛି ମୁଖ୍ୟତମ। କ'ଣ ସେ, ନା ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳକୁ ସେ ହରଣ କରନ୍ତି ହରି ସିଏ, ଏବଂ ପ୍ରେମ ପ୍ରଦାନ କରିକି ସମସ୍ତ ମନକୁ ମଧ୍ୟ ହରଣ କରନ୍ତି। ଆଜି ପରୀକ୍ଷିତଙ୍କର ସବୁ ଅମଙ୍ଗଳକୁ ହରଣ କରିଦେଲେ ଏବଂ ପ୍ରେମ ପ୍ରଦାନ କରି ତାଙ୍କ ମନକୁ ମଧ୍ୟ ହରଣ କରିନେଲେ, ହରି ବୋଲି ତାଙ୍କର ଆସୁଛି, କିଏ ମୋର ମନକୁ ହରଣ କଲେ, ଇଏ କିଏ କହ ସବୁ, ଏଇଭଳି ଭାବେ ଚିନ୍ତା କରୁଛନ୍ତି ନିଶ୍ଚିତ ସନ୍ତାନ, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ତେଣୁ ଧର୍ମକୁ ଶବ୍ଦରେ ଅର୍ଥରେ କୁହାଯାଉଛି, ଧର୍ମକୁ କହିଲେ ଭଗବାନଙ୍କର ଧର୍ମ କ'ଣ, ଧର୍ମ ରକ୍ଷା କରିବେ କ'ଣ, ନା ଭଗବାନ ହେଉଛନ୍ତି ଭକ୍ତବତ୍ସଳ, ଏହି ଭକ୍ତବତ୍ସଳ ରୂପ ଯେଉଁ ଧର୍ମ ରହିଛି ଭଗବାନଙ୍କର, ସେଇଟାକୁ ସେ ରକ୍ଷା କଲେ, ତାଙ୍କର ଭକ୍ତକୁ ରକ୍ଷା କଲେ। ପରୀକ୍ଷିତ ମହାରାଜଙ୍କ ସେତେବେଳେ ସେ ଜାଣିନାହାନ୍ତି ମୋତେ ଭଗବାନ ପ୍ରାର୍ଥନା କରିବାକୁ ପଡ଼ିବ ମୋତେ ରକ୍ଷା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କଲେ, ଭକ୍ତବତ୍ସଳ ସିଏ। ଇଏ ହେଉଛି ଧର୍ମଗୁପ୍ତ ଶବ୍ଦର ଅର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ତେଣୁ ଏଇଭଳି ଭାବରେ ବାର ନମ୍ବର ଶ୍ଳୋକରେ କୁହାଯାଉଛି, ତଥା ସର୍ବଗୁଣଧର୍କେ ସାନୁକୂଳ ପ୍ରହୋଦୟ ଯଜ୍ଞେ ବଂଶଧର ପାଣ୍ଡୋ ଭୂୟ ପାଣ୍ଡୋ ଇବୌଜସା। ତାପରେ ସମୟ ଆସିଗଲା, ତଥା ସର୍ବଗୁଣ ଦର୍କେ, ସମସ୍ତ ଗୁଣ ଗ୍ରହ ନକ୍ଷତ୍ରମାନଙ୍କ ଯେଉଁ ଉଚ୍ଚ ସ୍ଥିତି ଆସି ପହଞ୍ଚିଗଲା, ସାନୁକୂଳ ଗ୍ରହୋଦୟ, ଅନୁକୂଳ ଗ୍ରହ ସବୁ ଆସିଗଲା, ଉଦୟ ହେଲେ, ଅନୁକୂଳ ସମୟ ଆସିଗଲା, ସାନୁକୂଳ ଗ୍ରହ ଗ୍ରହୋଦୟ ଯଜ୍ଞେ ବଂଶଧର ପାଣ୍ଡୋ, ପାଣ୍ଡୁଙ୍କର ବଂଶଧର ଆସିଲେ, ଯଜ୍ଞେ ଜନ୍ମଗ୍ରହଣ କଲେ, ଭୂୟ ପାଣ୍ଡୁରୀ ବୋଜସା, କିଭଳି ଯେତେବେଳେ ପିଲା ଯେତେବେଳେ ଜନ୍ମ ହେଲା ସେ ଦେଖାଯାଉଥିଲେ କିଭଳି ଆଉ ଗୋଟେ ପାଣ୍ଡୁ ବୋଲି ଜଣଙ୍କୁ କରୁଥିଲେ, ପାଣ୍ଡୁ ବହୁତ ସୁନ୍ଦର ଦେଖିବା ପାଇଁ, ସେଇଭଳି ଭାବରେ ଆଉ ଜଣେ ପାଣ୍ଡୁ ଆସିଲେ ବୋଲି ସମସ୍ତେ କହିଲେ, ଯେ ଦେଖିଲେ ସେ ପିଲାକୁ, ଭୂୟ ପାଣ୍ଡୁ ଇବୌଜସା, ଏଠି ତାଙ୍କ ତେଜ ରହିଛି, ଭୂୟ ପାଣ୍ଡୁ ଇବୌଜସା, ଏଭଳି ଭାବରେ ଓଜ 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 କହିଲେ ତାଙ୍କର ବଳ ସବୁ ରହିଛି ଓଜ। ଆଉ ଜଣେ ପାଣ୍ଡୁକୁ ଯେଉଁମାନେ ଦେଖିଛନ୍ତି ସେମାନେ କହିଲେ, ଇଏ ପାଣ୍ଡୁ, ଆଉ ଜଣେ ପାଣ୍ଡୁ ଭଳିଆ ଆସିଲେ, ଏକ୍ଜାକ୍ଟ ପାଣ୍ଡୁ, ଏବଂ ଭୂୟ ପାଣ୍ଡୁ ଇବୌଜସା, ପାଣ୍ଡୁ ଭଳି ହେଇଛନ୍ତି ସିଏ, ତାଙ୍କ ବିଷୟରେ ଶୁଣିବା ଆମେ। ପରୀକ୍ଷିତ ମହାରାଜ କିଛି ଗୁଣ ରହିଛି, ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ବଦ୍ଧ ଜୀବ ଉପରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କ ପ୍ରଭାବର ଯେଉଁ ଜ୍ୟୋତିଷୀ ମତ ଅଛି ତାହା ଆନୁମାନିକ କଥା ନୁହେଁ, ବରଂ ପ୍ରକୃତ କଥା ଅଟେ, ଏହା ଶ୍ରୀମଦ୍ ଭାଗବତମେ ପ୍ରତିପାଦିତ ହୋଇଛି। ଯେପରି ପ୍ରତ୍ୟେକ ନାଗରିକ ରାଜ୍ୟର ନିୟମ ଏବଂ ପ୍ରଭାବ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି, ଠିକ୍ ସେହିପରି ପ୍ରତ୍ୟେକ ଜୀବ ପ୍ରକୃତିର ନିୟମ ଦ୍ୱାରା ଅତ୍ୟନ୍ତ ସୂକ୍ଷ୍ମ ଭାବରେ ବରାବର ନିୟନ୍ତ୍ରିତ ହେଉଛନ୍ତି। ରାଜ୍ୟର ନିୟମ ସ୍ଥୂଳ ରୂପରେ ଜଣାଯାଇପାରେ, କିନ୍ତୁ ଭୂତ ପ୍ରକୃତିର ନିୟମ ଆମର ସ୍ଥୂଳ ଧାରଣାର ଅତୀତ ହୋଇଥିବା ଯୋଗୁଁ ତାହା ସ୍ଥୂଳ ଭାବରେ ବୋଧଗମ୍ୟ ହୋଇପାରିବ ନାହିଁ। ଭଗବତ ଗୀତାରେ କୁହାଯାଇଛି, ଜୀବନ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି, ଯାହାକି ଆମମାନଙ୍କୁ ଭୌତିକ ସ୍ଥିତିରେ ବାନ୍ଧି ରଖିଛି, କିନ୍ତୁ ଯେଉଁମାନେ ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁଙ୍କ ପାଇଁ କାମ କରୁଛନ୍ତି ସେମାନେ କର୍ମର ପ୍ରତିକ୍ରିୟାରେ ବନ୍ଦୀ ହେଉନାହାନ୍ତି। ଯଜ୍ଞ ଅର୍ଥାତ୍ କର୍ମଣ, ଭଗବାନ ଉଦ୍ଦେଶ୍ୟରେ ଯଦି କର୍ମ କରାଯାଉ ନାହିଁ ମାନେ ସିଏ ଆମକୁ କର୍ମବନ୍ଧନରେ ପକାଇବ। ତେଣୁ ଏହିଭଳି ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି, ବହୁତ ବିସ୍ତାର ଭାଷ୍ୟ ଦେଇଛନ୍ତି, କୁହାଯାଉ ଭଗବାନ ଯେତେବେଳେ ଧରାଧାମରେ ଅବତୀର୍ଣ୍ଣ ହୁଅନ୍ତି ସେତେବେଳେ ଅତି ଶୁଭ ଗ୍ରହମାନଙ୍କ ସ୍ଥିତି ଆସିଯାଏ, ଏବଂ ଏଇଥିପାଇଁ ଭଗବାନଙ୍କର ଆବିର୍ଭାବ ଜୟନ୍ତୀ କୁହାଯାଏ, ଜନ୍ମ जो रही भगवान कर जयंती जो भगवान जो आविर्भाव हम जन्माष्टमी तिथि जयंती सब रही भगवान कर एवं अन्य कौन सी तिथि व उद्देश्य रे जयंती शब्द को व्यवहार करी यार असत व्यवहार करवा उचित नुहे। तेणु एभली भाव रे ग्रह नक्षत्र मान कर उच्च स्थिति आसी पहुंची जिते परीक्षित महाराज जन्मग्रहण करते ग्रह नक्षत्र सूचना अनुसार किए कौ ग्रह कौ नक्षत्र कौ कौन कौ स्थान अच्छा से अनुसार पिलार जातक जातक कर्म कराए जातक जनापड़े भविष्य से कौन हब आम इकन प्रतिष्ठाता आचार्य श्रीमदेशी भक्ति वेदांत स्वयं प्रभुपाद महाराज जो जन्मग्रहण करते ये भगवान जो आविर्भाव होते तार पर दिन नंद उत्सव दिन तक आविर्भाव होता तेणु तर ज्योतिष मान सब कही भविष्यवाणी देते ये सब कि भाव भगवान कथा प्रचार करेंगे शहे आठटी मंदिर स्थापन करेंगे ये सब भविष्यवाणी दि जाइला तेणु आज परीक्षित महाराज जन्मग्रहण करेंगे तर भविष्यवाणी शुणा आम कि भाव जन्म रु ज्योतिष मान सब तर ग्रह नक्षत्र स्थिति नहीं कि से सब भविष्यवाणी देखते देवे तेणु कहतापर श्लोक कह तेर नंबर श्लोक कह प्रीत मन राजा विप्रैर्धम्य कृपा दिवि जातक कारयमास वाचय्वा च मंगलम स्वस्ति वाचन सब रही मंगल वाचन कमी वेद सब रही स्वस्ति वाचन सब तीतम राजा राजा कहले युधिष्ठिर महाराज बहुत आनंदित हो गले तीतम राजन विप्रेय धौम्य कृपा दिवी बहुत ब्राह्मण मान सब निमंत्रण कर मुख्य थे धौम धौम्य एवं कृपाचार्य कृपाचार्य आदि भी आर अन्य आसते सब जातक कारयमास जातक तैयारी करागला जातक कारयमास भाचय्वा च मंगलम मंगल ध्वनि सब भाच स्वस्ति वाचन इत्यादि सब रही वेद सब स्वस्ति ध्वनि रही स्वस्ति नो गोविंदो स्वस्ति नो अच्युतानंदो स्वस्ति नो वासुदेव विष्णु दधातु एभली भाव में वेद स्वस्ति वाचन रही स्वस्ति वाचन करवा मात्रे जनकर मंगल हम आम केवल भगवान को नाम कला मत से सब बड़ा स्वस्ति वाचन होता हरे कृष्णा 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 हरे 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 राम 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 भागवत षष्ठ स्कंद द्वितीय अध्याय जमराज दूत मान जो आसुले अजामेल को नहीं जाए बहुत बड़ पापी थे अजामिल 88 वर्ष बयस हो जाता से ही समय अजामिल तार पुत्र को लक्ष्य कर डाकि नारायण आय छोट पा 5 वर्ष बाड़क से खेलुला जमराज जो तीन जन दूत को देखिले एकटाण रूप देख भय करगले अजामिल तेणु पुह को डाक बहुत जोर डाक चाहते कि जोर ना शक्ति ना खाली नारायण आय यही भाव कहीदले नारायण को चारज दूत आस पहुँची गले यू कथा षष्ठ स्कंद वर्णना करोटी अध्याय वर्णना करजाम प्रसंग से विष्णु दूत मान कहते जमदूत मान भाव सब कहले अजाम पापी पापी एभली भाव विस्तार गोटे वर्णना करागला तार पापर वर्णना रही किंतु से पापर कौन प्रायश्चित करना तेणु से कहले विष्णु दूत मान जानपार ना किए विष्णु दूत मान मैंने किए तेणु से कहले बड़ पापी आम नहीं दंड देवाई प्रायश्चित करवाई आम नहीं जाऊ जमराज पाखु विष्णु दूत कहले तुम जाणिना तुम धर्मराज दूत बोली कौच धर्म कौन जाणिना अयंगीकृत निर्वेशो जन्म कोटिया हंसापी जद्याजार विवशो नाम स्वस्थ्यान हरे जो स्वस्थ्यान जो वाचन करागला मंगल वाचन करागला सब श्रेष्ठ स्वस्थ्यान मंगल प्रदान करियो कौटा कौ वचन ना हरि हरिंद्र वचन कहले विष्णु दूत मान कहले ତମେ ଯମଦୂତ ମାନଙ୍କୁ କହିଲେ ତମେ ଏଇ ଗୋଟିଏ ଜନ୍ମର କଥା କହୁଛ ଏତେ ବଡ଼ ପାପ କରିଥିଲା ବୋଲି, କିନ୍ତୁ କୋଟିଏ ଜନ୍ମ ଧରିକି ପାପ କରିଥିଲେ ମଧ୍ୟ ସେ ପାପରେ ପ୍ରାୟଶ୍ଚିତ ହେଇଯାଇଛି। ଏଇଟା ଶୁଣିକିରି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ କେତେବେଳେ ସେ ପାପରେ ପ୍ରାୟଶ୍ଚିତ କଲା? ବ୍ୟାଜହାର ବିବସ, ଯେତେବେଳେ ତମେ ତାଙ୍କୁ ସେମାନେ ଆସିକି ସାଙ୍ଗେ ସାଙ୍ଗେ ତାଙ୍କର ରହିଛି ଯେଉଁ ଯମ ପାସ ରହିଛି, ଯମ ପାସ ତା ଭିତରେ ଆମ ଶରୀର ଭିତରେ ଗୋଟେ ରହିଛି ଲିଙ୍ଗ ଶରୀର ରହିଛି ବା ସୂକ୍ଷ୍ମ ଶରୀର, ସେ ସୂକ୍ଷ୍ମ ଶରୀରରେ ଗୋଟେ ତାଙ୍କୁ ଯାତନା ଶରୀର ପ୍ରଦାନ କରିକିରି ସେ ପାସ ବାନ୍ଧିକିରି ଟାଣିବା ପାଇଁ ବସିଥିଲେ। ଗୋଟିଏ ସେକେଣ୍ଡ ଡେରି ହେଇଥିଲେ ନେଇଯାଇଥାନ୍ତେ, କିନ୍ତୁ ଯେତେବେଳେ ଟାଣିବାକୁ ବସନ୍ତି ସେତେବେଳେ ସେ ନାରାୟଣ କହିଦେଲା ଅଜାମିଳ, ସାଙ୍ଗେ ସାଙ୍ଗେ ବିଷ୍ଣୁ ଦୂତ ମାନେ ଆସି ତାଙ୍କୁ ରକ୍ଷା କଲେ। ଏବେ ସେମାନେ କହୁଛନ୍ତି, ବିଷ୍ଣୁ ଦୂତ ମାନେ କଥା କହୁଛନ୍ତି, ସେ କହିଲେ ନାମ ସ୍ୱସ୍ତ୍ୟାନ ଘରେ ଭଗବାନ ନାମ, ଯଦିଓ ସେ ଭଗବାନଙ୍କୁ ସିଧାସଳଖ ଭଗବାନ ନାମ ନେଇନଥିଲା ଅଜାମିଳ, କିନ୍ତୁ ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲା। ଏ ହେଉଛି ନାମ ଭାଷ ସ୍ତର, କିନ୍ତୁ ନାମ ଏକ ବଚନରେ କୁହାଯାଇଛି, ନାମ ସ୍ୱସ୍ତ୍ୟାନ ଘରେ, ହରିଙ୍କର ନାମ ଏକ ବଚନରେ ଗୋଟିଏ ନାମ ଯଦି ନେଇଗଲେ ତାହେଲେ ସେ ସବୁ ମଙ୍ଗଳ ପ୍ରଦାନ କରିବ। ଆଉ ଆମେ ଯେଉଁ ମହାମନ୍ତ୍ର ନେଉଛେ ଏଠି ଷୋହଳଟି ନାମ ରହିଛନ୍ତି, 32 ଅକ୍ଷର ରହିଛନ୍ତି, 16 ନାମ ରହିଛନ୍ତି। ଗୋଟିଏ ନାମରେ କୁହାଯାଇଛି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯେତେ ବଡ଼ ପାପୀ ହଉ ତା ଜୀବନରେ ତା ଜନ୍ମରେ ଜନ୍ମ ସାରା ଏତେ ପାପ କରିପାରିବ ନାହିଁ, ଗୋଟିଏ ନାମରେ ଏତେ ଶକ୍ତି ରହିଛି ସବୁ ପାପକୁ ନଷ୍ଟ କରିଦେବ। ଏଭଳି ଭାବରେ ଭଗବାନ ନାମ ହେଉଛି ସବୁଠାରୁ ମଙ୍ଗଳ ପ୍ରଦାନ କରେ, ସ୍ୱସ୍ତି ବାଚନ ନାମ ସ୍ୱସ୍ତ୍ୟାନ ହରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ତେଣୁ ଏଭଳି ଭାବରେ କୃପାଚାର୍ଯ୍ୟ ଏବଂ ଧୌମ ଇତ୍ୟାଦି ଋଷିମାନେ ଆସିକରି ତାଙ୍କର ସ୍ୱସ୍ତି ବାଚନ କଲେ ଏବଂ ଜ୍ୟୋତିଷମାନେ ଆସିକରି ତାଙ୍କର ଜାତକ ରଚନା କଲେ, ଏସବୁ ବର୍ଣ୍ଣନା କରାଯିବ। ତେଣୁ ତା ପର ଶ୍ଳୋକରେ କୁହାଯାଉଛି ଯେ ହିରଣ୍ୟଙ୍ଗାଂ ମହିଂ ଗ୍ରାମାନ୍ ହସ୍ତି ଅଶ୍ୱାନ୍ ରୂପତିର୍ବରାନ୍ ପ୍ରାଦାତ୍ ସ୍ୱର୍ଣ୍ଣଂ ଚ ବିପ୍ରେଭ୍ୟ ପ୍ରଜା ତୀର୍ଥେଶ ତୀର୍ଥବିତ୍। ଏହିସବୁ ଅବସରମାନଙ୍କରେ ଏଇ ଦାନ କରିବା କଥା, ଯଜ୍ଞ ଦାନ ତପ କର୍ମ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଯଜ୍ଞ ଦାନ ଏବଂ ତପସ୍ୟା ଏଭଳି ତିନୋଟି ରହିଛି ପୁଣ୍ୟ କାର୍ଯ୍ୟ, କେହି ତାକୁ ତ୍ୟାଗ କରିବା ଉଚିତ ନୁହେଁ। ଏମିତିକି ଯଜ୍ଞ ଦାନ ତପ କର୍ମ ପାବନାନି ମନୀଷିଣା, ତେଣୁ ଏହି ଉପଯୁକ୍ତ ସମୟ ଆସିଗଲା ଦାନ କରିବା ପାଇଁ। ତେଣୁ ଯୁଧିଷ୍ଠିର ମହାରାଜ ଧର୍ମରାଜ, ସିଏ ଧର୍ମ କ'ଣ ଜାଣନ୍ତି, ଏହି ଉପଯୁକ୍ତ ଏହି ସମୟଟା ହେଉଛି ଦାନ କରିବାର ସମୟ, ଯେତେବେଳେ ସନ୍ତାନ ଜନ୍ମ ହେଉଛି ନାଡ଼ି ଛେଦନ ହେଉଛି ସେହି ସମୟଟା ହେଉଛି ଜାତ କର୍ମ ସଂସ୍କାର କରାଯାଉଛି, ସେହି ସମୟରେ ଦାନ କରିବା ଉପଯୁକ୍ତ ସମୟଟା ହେଉଛି ସେଇଟା ଉପଯୁକ୍ତ ସମୟ। ତେଣୁ ଯୁଧିଷ୍ଠିର ମହାରାଜ ସବୁ ଦାନ କଲେ, କିଭଳି ଭାବରେ ଦାନ କଲେ, ନା ହିରଣ୍ୟଂ ସ୍ୱର୍ଣ୍ଣ ଗାଂ କହିଲେ ବିଭିନ୍ନ ପ୍ରକାର ଗାଭୀ, ମହିଂ କହିଲେ ଜମି ଗ୍ରାମା ବିଭିନ୍ନ ସବୁ ଗ୍ରାମ ସବୁ ପ୍ରଦାନ କଲେ, ହସ୍ତି ଅଶ୍ୱ ଏବଂ ଏହିଭଳି ଭାବରେ ନୃପତି ବରାନ ଶ୍ରେଷ୍ଠ ସବୁ ଦାନ ପ୍ରଦାନ କଲେ ନୃପତି ରାଜା ଯୁଧିଷ୍ଠିର ମହାରାଜ। ପ୍ରାଧାତ୍ ସ୍ୱ ଅନ୍ନଂଚ ବିପ୍ରେଭ୍ୟ ପୁଣି କ'ଣ ସବୁ ପ୍ରଦାନ କଲେ, ନା ଉତ୍ତମ ଭୋଜନ ପ୍ରଦାନ କଲେ ବ୍ରାହ୍ମଣମାନଙ୍କୁ ବା ଯେଉଁମାନେ ସବୁ ଆସିଥିଲେ, ବିପ୍ରେଭ୍ୟ ବିଶେଷ ଭାବେ ବିପ୍ର ବୋଲି ବର୍ଣ୍ଣନା କରାଯାଉଛି, ବିପ୍ରେଭ୍ୟ ପ୍ରଜାତୀର୍ଥ ସତୀର୍ଥବିତ୍ ପ୍ରଜାତୀର୍ଥ କହିଲେ ଜାଣନ୍ତି କିଭଳି ଭାବରେ ଦାନ କରାଯିବ ପଡ଼ିବ, ପ୍ରଜାତୀର୍ଥ ତୀର୍ଥବିତ୍ ସେ ଜାଣନ୍ତି ଏହି ସମୟ ହେଉଛି ଉପଯୁକ୍ତ ସମୟ ଦାନ କରିବାର, ତେଣୁ ସେ ସବୁ ଦାନ କରିଥିଲେ। 14 ଶ୍ଳୋକରେ ଏଇଟା କୁହାଯାଇଛି ଯେ ତେଣୁ ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାବରେ ଅନେକ ପ୍ରକାର ଭାଷ୍ୟ ଦେଇଛନ୍ତି, ମାନେ ବହୁତ ବିସ୍ତାର ଭାଷ୍ୟ ଦେଇଛନ୍ତି, ଆମେ କିନ୍ତୁ ସଂକ୍ଷେପରେ କହୁଛେ। ତେଣୁ ଯେଉଁମାନେ କହନ୍ତି ଦାନ, ଦାନର ବିଷୟରେ ଭଗବତ ଗୀତା 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଦାନ କରାଯିବ। 3 ପ୍ରକାର ଦାନ ରହିଛି, ଗୋଟେ ହେଉଛି ସାତ୍ୱିକ ଦାନ, ଗୋଟେ ହେଉଛି ରାଜସିକ ଦାନ, ଆଉ ଗୋଟେ ହେଉଛି ତାମସିକ ଦାନ, ଏବଂ ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେଉଁ ଦାନ କରାଯିବ दान यदि उपयुक्त पात्र रे दातव्यम इति दानं दीयतुनुपकारेण देशे काले च पात्रे च तद्दान सात्विकं स्मृतम्। दातव्य जो दान करिबा पई दान करा कला कले एटा सात्विक दान। दातव्यम इति दान दीयतुनुपकारेण तो दान करिबे ता बदले किछि प्राप्त होबा पई चाहिगिरि करिबाटा सेटा सात्विक दान नुह। देशे काले च पात्र च उपयुक्त स्थान रे उपयुक्त समय रे एवं उपयुक्त पात्र को जो दान करिबा सेटा होइ सात्विक दान। जेनो युधिष्ठिर महाराज से विवाह रे दान करथिले। प्रभुपाद महाराज कहते तथाकथित दरिद्र नारायण भगवान को एक विकृत व्याख्या अटे। दरिद्र नारायण को दान करिबा ए प्रकार जो कथा अछि ए दरिद्र नारायण शब्द टाकु प्रभुपाद महाराज एटा को बहुत विरक्त हुंति आ उपरे ए शब्द सुनिकिरि भगवान के दरिद्र हेबे नारायण के दरिद्र हेबे एवं दरिद्र के नारायण हेबो भगवान नारायण एभली रहिछन्ति। आम सब दिन सकाळे जो नाम अपराध रही द्वितीय नंबर अपराध से ब्रह्मा शिव आदि देवता नाम को भगवान विष्णु नाम सहित सामान करवा गोटे बड़ अपराध पदपुराण वर्णना कर जस्तु नारायण देव ब्रह्म रुद्रादि दैवते समर्थन पिक्षते सपाषण भवे ध्रुवम। जो मैंने भगवान विष्णु को ये शिव ब्रह्मा आदि देवता मान सहित सामान करती से पाषंडी बोली वर्णना कर तेणु ये भाव में उपयुक्त समय सुवस युधिष्ठिर महाराज बहुत प्रकार दान कर तम उचूर ब्राह्मणस्तुष्टा राजान प्रश्रयान्वित ही अस्मिन् प्रजातंतु पुरुणान पूर्वस्व। तेणु ये भाव में दान इत्यादि ग्रहण कलापर तम उचूत ब्राह्मणस्तुष्टा ब्राह्मण मान तुष्ट हो गले तेणु से बर्तमान कहवाप आरंभ करेंगे राजान प्रश्रयान्वित राजा यह भाव पालन कर दान इत्यादि कलापर से बहुत सन्तुष्ट होकर आशीर्वाद दे कह पा विषय कह भविष्य पाणी देवे ये सही अस्मिन प्रजातंतु हे राजा आपणकर जो वंश परंपर ये हूँ ये सही अस्मिन प्रजात पुराणा पौरवत्सव पांडव मैंने आसुवंशे पूर्व जजाति महाराज पांच पुत्र थे जो कनिष्ठ पुत्र होरु घटना अच्छी जे भगवान जजाति महाराज आम जो समय के कथा भाव रही जजाति महाराज से जो विवाह करते शुक्राचार्य कन्या विवाह करते शुक्राचार्य कन्या से होती देवजानी शुक्राचार्य ब्राह्मण कन्या से ब्राह्मणी कि बहुत तार विस्तार प्रसंग रही महाभारत बहुत कथा रही खाली आम जी आवश्यक से कथा कह तेणु शुक्राचार्य कन्या देवजानी एवं से राजा राज्यर राजा थे वृषकर्वा तर कन्या हो शर्मिष्ठा तक भितर बहुत बंधुता था कि गोटे दिन से स्नान कर राज उद्यान स्नान कर समय शिवजी आसीगले मैंने उलग्न भाव स्नान करुले तेणु तत्तर हो वस्त्र परिधान कर भूल रे शर्मिष्ठा देवजानी शाढ़ी टी पिंधि पकड़े क्रोध प्रकाश कर देवजानी बहुत प्रकार तिरस्कार कले शर्मिष्ठा को शर्मिष्ठा राजकन्या अन्य मान सखी मान सहित दासी मान सहित यहाँ को नहींक्री से उलग्न अवस्था गोटे कूर पक पड़गले गोटे गोटे कूटे थी अवश्य बेस पाप ना तेनाली पकई चल पड़गले राजवास को यही समय भगवान व्यवस्था भगवान व्यवस्था जन आस राजा जजाति महाराज जजाति महाराज ये चंद्रवंश राजा जो समय सूर्यवंश राजा अम्बरीश महाराज समग्र पृथ्वीर सम्राट थे से समय जजाति महाराज गोटे प्रदेश राजा थे महाराज क्षेत्रीय क्षेत्रीय राजा थे सी शिकार करने जाते से समय रुषा है शोष है सी जा पहुँचीगले से कूप पाखे जो पहुँचीगले कि जल पाइबापी ଦେଖିଲେ ଏଇଭଳି ଭାବରେ ଗୋଟେ କନ୍ୟା ନଗ୍ନ ଅବସ୍ଥାରେ ରହିଛନ୍ତି, ତେଣୁ ତାଙ୍କର ଉତ୍ତରୀ ପ୍ରଦାନ କଲେ, ସେ ସେ ଉତ୍ତରୀ ପ୍ରଦାନ ପିନ୍ଧିକରି ତାପରେ ସେ ତାଙ୍କ ହାତ ଧରିକି ଉଠାଇଦେଲେ। ତେଣୁ ସେ କନ୍ୟା କହିଲେ, ଆପଣ ମୋର ହାତ ଧାରଣ ପାଣି ଗ୍ରହଣ କଲେ, ତେଣୁ ଆପଣ ମୋତେ ବିବାହ କରିବେ। ଏଇଭଳି ଭାବେ ଘଟଣା ରହିଛି। ତେଣୁ ଯାହା ହଉ, ଏଇଭଳି ଭାବରେ ଯେଉଁ ଦେବଯାନୀ ବହୁତ କ୍ରୋଧ ପ୍ରକାଶ କରି ଆସିଗଲା, ପିତାଙ୍କ ପାଖକୁ ଆସିଗଲା ପରେ ଆଉ ସେ ରହିବା ପାଇଁ ଚାହିଁଲେ ନାହିଁ। ଶୁକ୍ରାଚାର୍ଯ୍ୟ ମଧ୍ୟ ସେଇଭଳି ଭାବରେ ତାଙ୍କ ବେଡ଼ିଂ ଧରିକି ବାହାରିଲେ ପଳାଇବା ପାଇଁ, ରହିବେ ନାହିଁ ରାଜ୍ୟରେ କହିକିରି। ତେଣୁ ଏ କଥା ଯେତେବେଳେ ରାଜା ଜାଣିଲେ, ରାଜା ତାଙ୍କ ପଛେ ପଛେ ଧାଇଁଲେ, କ୍ଷମା ପ୍ରାର୍ଥନା କଲେ। ତେଣୁ ଶୁକ୍ରାଚାର୍ଯ୍ୟ କନ୍ୟା କହିଲେ, ଯଦି ତମର କନ୍ୟା ଶର୍ମିଷ୍ଠା, ମୁଁ ଯେଉଁଠି ବିବାହ କରିବି ମୋର ଦାସୀ ଯଦି ଆସିବ ତାହେଲେ ମୁଁ ଏଇଠି ରହିବୁ, ଆମେ ରହିବୁ, ନହେଲେ ଆମେ ଚାଲିବୁ। ତେଣୁ ରାଜା ସେଥିରେ ରାଜି ହେଲେ। ଶର୍ମିଷ୍ଠା ଯଦିଓ ରାଜକନ୍ୟା, କିନ୍ତୁ ତାଙ୍କ ବିବାହରେ ସେ ଦାସୀ ହେଇକିରି ଗଲେ, ଏବଂ ତାଙ୍କୁ କୁହାଯାଇଥିଲା ଯଦି ମହାରାଜଙ୍କୁ ଯେ ସିଏ ତାଙ୍କର ଶର୍ମିଷ୍ଠାଙ୍କ ସଙ୍ଗ କରିବେ ନାହିଁ, ଏଭଳି ଭାବରେ କଥା ହେଇଥିଲା, କଣ୍ଡିସନ ହେଇଥିଲା। କିନ୍ତୁ ବିବାହ ପରେ ଶର୍ମିଷ୍ଠା ଗଲେ, ଅନ୍ୟ ଦାସୀମାନେ ଗଲେ, କିନ୍ତୁ ଶର୍ମିଷ୍ଠାଙ୍କ ସଙ୍ଗ କରିକିରି ତାଙ୍କର ତିନୋଟି ପୁତ୍ର ଜାତ ହେଇଥିଲା। ଏବଂ ଦେବଯାନୀଙ୍କ ଠାରୁ ଦୁଇଟି ପୁତ୍ର ଜାତ ହେଇଥିଲା। ସେ ହେଉଛନ୍ତି କିଏ କିଏ ନା, ଯଦୁ, ତୁର୍ବସୁ, ଏବଂ ଶର୍ମିଷ୍ଠାଙ୍କର ତିନି ପୁତ୍ର ହେଉଛନ୍ତି ଅନୁ, ଦ୍ରୁହୁ ଏବଂ ପୁରୁ। ଏ ପାଞ୍ଚ ପୁତ୍ର ପୁରୁ ବଂଶରେ ପୌରବ ବୋଲି କୁହାଯାଉଛି, ତ ସେଇଥିପାଇଁ ପ୍ରସଙ୍ଗଟି ଆସିଗଲା, ଆମେ ଏଥିପାଇଁ କହିଦେଲେ ଏ କଥାଟି। ପୁରୁ ବଂଶରେ ସେ ଆସୁଛନ୍ତି। କ'ଣ ହେଇଛି ଘଟଣା, ଯେତେବେଳେ କଥା ଜାଣିଲେ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା, ଯେ ତାଙ୍କୁ ମନା କଲେ ମଧ୍ୟ ସେ ଏଇଭଳି ଭାବରେ ଯଯାତି ମହାରାଜ ଶର୍ମିଷ୍ଠାଙ୍କ ସଙ୍ଗ କରିଛନ୍ତି, ତେଣୁ ସେ କ୍ରୋଧ ପ୍ରକାଶ କରି ପଳାଇଗଲେ ପିତାଙ୍କ ଗୃହକୁ, ଶୁକ୍ରାଚାର୍ଯ୍ୟଙ୍କ ପଳାଇଗଲେ। କିନ୍ତୁ ତାଙ୍କ ପଛେ ପଛେ ଯଯାତି ମହାରାଜ ତାଙ୍କ ପଛେ ପଛେ ଧାଇଁଲେ ଏବଂ କ୍ଷମା ପ୍ରାର୍ଥନା କଲେ, ଯେତେ ଯାହା କଲେ ମଧ୍ୟ ସେ ତାଙ୍କ କ୍ରୋଧ ଶାନ୍ତ ହେଲା ନାହିଁ। ଶୁକ୍ରାଚାର୍ଯ୍ୟ ଯେତେବେଳେ ଜାଣିଲେ କଥା, ସେତେବେଳେ ସେ ଅଭିଶାପ ଦେଇଦେଲେ, ଅଭିଶାପ ଦେଇଦେଲେ, ତମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୁଅ। ତେଣୁ ଯେତେବେଳେ ବାର୍ଦ୍ଧକ୍ୟ ପ୍ରାପ୍ତ ହେଇଗଲେ, ସେତେବେଳେ ସିଏ ପୁଣି ତାଙ୍କୁ ପ୍ରାର୍ଥନା କଲେ, ହଁ ମୋତେ ଏଇ ବରକୁ ଯେଉଁ ସାପ ଦେଲେ, ଅଭିଶାପ ଦେଲେ, ଏଇଟାକୁ ନେଇଯାଆନ୍ତୁ, ହଟେଇ ଦିଅନ୍ତୁ, ଏଇଭଳି ଭାବରେ କହିଲେ। ଶୁକ୍ରାଚାର୍ଯ୍ୟ ମଧ୍ୟ ଚିନ୍ତା କଲେ, ତାଙ୍କର କନ୍ୟାଙ୍କ ପତିକୁ ଯଦି ମୁଁ ବୃଦ୍ଧ କରିଦେବି, ଆଉ କେମିତି କନ୍ୟା କେମିତି ଆନନ୍ଦ ପ୍ରାପ୍ତ ହେଇପାରିବେ, ଏଇଭଳି ଭାବରେ କହିକରି କହିଲେ, ମୁଁ ତ ଅଭିଶାପ ଦେଇଦେଇଛି, ତମର ଏଇ ଯେଉଁ ବାର୍ଦ୍ଧକ୍ୟଟାକୁ ତମେ ଜଣଙ୍କ ପାଖକୁ ବଦଳେଇ ପାରିବ, ଜଣଙ୍କର ଯୌବନକୁ ନେଇକି ତମେ ବାର୍ଦ୍ଧକ୍ୟ ଦେଇପାରିବ, ଏ କନସେସନ୍ ଦେଲେ। ତେଣୁ ଯଯାତି ମହାରାଜ ତାଙ୍କର ଏଇ ପାଞ୍ଚ ପୁତ୍ରଙ୍କୁ ସମସ୍ତଙ୍କୁ କହିଲେ। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ ମହାରାଜ। ଯଦୁ ମହାରାଜଙ୍କୁ ଯେତେବେଳେ କହିଲେ, ଯଦୁ ମହାରାଜ ସେଥିରେ ମନା କରିଦେଲେ, ସେ ରାଜି ହେଲେ ନାହିଁ ସେଥିରେ। କିନ୍ତୁ ଯଦୁ ମହାରାଜ ଯଦିଓ ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଗ୍ରହଣ କଲେ ନାହିଁ, କିନ୍ତୁ ଯଦୁବଂଶରେ ଆସିଲେ ଭଗବାନ କୃଷ୍ଣ, ଯଦୁବଂଶରେ ଆସିଲେ। କାହିଁକି ଆସିଲେ ନା, ପିତାଙ୍କ ଆଜ୍ଞାଙ୍କୁ ଯେଉଁ ଅବମାନନା କଲେ, ସେଇଥିରେ ଭଗବାନ ଖୁସି ହେଇଗଲେ। ତାର କାରଣ ହେଉଛି କ'ଣ ନା, ଭଗବାନଙ୍କୁ ପ୍ରାପ୍ତ ଯଦୁ ମହାରାଜ ଜାଣିଥିଲେ, ଯଦୁ ଯେ ଛୋଟିଆ ଦେଶର ଗୋଟେ ରାଜା ଥିଲେ, ସେ ଜାଣିଥିଲେ ଯେ ଭଗବାନ ତାଙ୍କ ବଂଶରେ ଆସିବେ। କିଏ କେବେ କ'ଣ ଯେ ଭଗବାନଙ୍କର କେତେ ଅବତାର ଆସିବ, ସବୁ କଥା ରହିଛି, ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯଦୁ ବଂଶରେ ଆସିବେ ବୋଲି ଯଦୁ ମହାରାଜ ଜାଣିଥିଲେ, ତେଣୁ ସେ ପିତାଙ୍କର ଆଜ୍ଞାଙ୍କୁ ଗ୍ରହଣ କଲେ ନାହିଁ। ତେଣୁ ଭଗବାନ ଯେଉଁ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ,